ଜିଓସୁଅ ବାର ପର୍ବ ଇସ୍ରାଏଲ ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଜର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ନନ୍ ଉପତ୍ୟକାରୁ ହର୍ମନ୍ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବ ଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ ସେମାନେ ଏହି ହିଜବନ୍ ନିବାସୀ ଇମୋରିୟମାନଙ୍କର ସିହୋନ୍ ରାଜା ସେ ଅର୍ନନ୍ ଉପତ୍ୟକା ନିକଟସ୍ଥ ଅୟାରେଠାରୁ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଗିଲିୟଦର ଅର୍ଦ୍ଧଦେଶଠାରୁ ଅମ୍ମନ୍ ସନ୍ତାନଗଣର ସୀମାସ୍ଥିତ ଜବକ୍ ନଦୀ ପର୍ଯ୍ୟନ୍ତ ଓ ପଦାଭୂମିସ୍ଥିତ କିନ୍ନେତ୍ର ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍ ଜିସ୍ମୋତୋର୍ ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର୍ ଅଧସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ ପୁଣି ବାସନୀୟ ଓଗ୍ ରାଜାର ଅଞ୍ଚଳ ଅଧିକାର କଲେ ସେ ଅବଶିଷ୍ଟ ରଫାଇୟର ବଂଶଜାତ ସେ ଅଷ୍ଟାରୋତ୍ ଓ ହିଦ୍ରିୟେରେ ବାସ କଲା ପୁଣି ସେ ହର୍ମୋନ୍ ପର୍ବତରେ ଓ ସଲ୍ଖାରେ ଓ ଗସୁରୀୟମାନଙ୍କର ଓ ମାଖାଥିୟମାନଙ୍କର ସୀମା ପର୍ଯ୍ୟନ୍ତ ସମୁଦାୟ ବାସନ ଦେଶରେ ଓ ହିସବୋନ୍ର ରାଜା ସିଓନ୍ ସୀମା ପର୍ଯ୍ୟନ୍ତ ଗିଲିୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ୱ କଲେ ସଦାପ୍ରଭୁଙ୍କର ସେବକ ମୋସା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ ପୁଣି ସଦାପ୍ରଭୁଙ୍କ ସେବକ ମୋସା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନସିର ଅର୍ଦ୍ଧବଂଶକୁ ଦେଲେ ଜର୍ଦ୍ଦନ ଏପରି ପଶ୍ଚିମ ଦିଗରେ ଲିବାନନ୍ର ସମସ୍ତଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟାରଗାମୀ ହାଲତ୍ ପର୍ଯ୍ୟନ୍ତ ଜିଓସୁଅ ଓ ଇସ୍ରାଏଲ ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ ଓ ଜିଓସୁଅ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଦିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥିତ ହିତୀୟ ଇମୋରିୟ ଓ କିଣାନୀୟ ଓ ପିରିସିୟ ହିଦୀୟ ଓ ଜିବୁସିୟ ଦେଶ ଅଧିକାର କରିବା ପାଇଁ ସ୍ୱ ବିଭାଗ ଅନୁସାରେ ଇସ୍ରାଏଲ ବଂଶମାନଙ୍କୁ ଦେଲେ ଏହିସବୁ ରାଜା ଏହି ଜିରିଓର ରାଜା ଏକ ବୈଥଲର ନିକଟସ୍ଥ ଅୟର ରାଜା ଏକ ଜିରୁସାଲାମ ରାଜା ଏକ ହିବ୍ରୋନ ରାଜା ଏକ ଜିମୋତର ରାଜା ଏକ ଲାଖିସ୍ର ରାଜା ଏକ ଇଗ୍ଲୋନ୍ ରାଜା ଏକ ଗେସର ରାଜା ଏକ ଦବିର ରାଜା ଏକ ଗେଦର ରାଜା ଏକ ହର୍ମାର ରାଜା ଏକ ଅରାଦର ରାଜା ଏକ ଲିବାନାର ରାଜା ଏକ ଅଦୁମ୍ମଲ ରାଜା ଏକ ମକ୍କେଦାର ରାଜା ଏକ ବୈଥଲ ରାଜା ଏକ ତପୁହର ରାଜା ଏକ ହେଫର ରାଜା ଏକ ଅଫେକର ରାଜା ଏକ ଲାସାରଣର ରାଜା ଏକ ମାଦନର ରାଜା ଏକ ହାତସର ରାଜା ଏକ ସିମ୍ରଣ ମରଣର ରାଜା ଏକ ଅକ୍ସେଫର ରାଜା ଏକ ତାନକର ରାଜା ଏକ ମଗିଦୋର ରାଜା ଏକ କେଦସର ରାଜା ଏକ କର୍ମିଲସ୍ଥ ଜଗ୍ନିଜାମର ରାଜା ଏକ ଦୋର ଉପପର୍ବସ୍ଥିତ ଦୋରର ରାଜା ଏକ ଗିଲଗଲସ୍ଥ ଗୋମିୟର ରାଜା ଏକ ତିସାର ରାଜା ଏକ ସର୍ବସୁଦ୍ଧା ଏକତ୍ରିଶ ରାଜା